वासुदेव श्रीमद्भागवतम दशम स्कंद नवम अध्याय श्लोक 48। श्री शुकोवाच जयति जननिवासो देवकी जन्म बाधो जदुवर परिषद श्री देवीरसन्न धर्मम स्थिर चर्भुज नग्नां सुस्मित श्रीमुखेन व्रजप्रबन्दानं वर्धयन् कामधेयम्। नवम अध्याय शीर्षक होते भगवान श्री कृष्ण लीला विहार वर्णना। अमर विश्वनाथ चक्रवर्ती ठाकुर कहते मधुरेण समापय ये दशम स्कंद अंतिम अध्याय तेणु मधुरे मधुर समापन समापन कर भगवान विभिन्न लीला जल विहार इत्यादि पत्नी मान सहित नल जल विहार कर ସବୁକୁ ଦେଖ ବର୍ଣ୍ଣନା କରୁଛନ୍ତି। ତେଣୁ ଏସବୁ ଭଗବାନଙ୍କର ପତ୍ନୀମାନେ ଭଗବାନଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କର ଉପସ୍ଥିତିରେ ମଧ୍ୟ ସେ ଭାବୁଥିଲେ ଭଗବାନ ବିଚ୍ଛେଦ ହେଇଯାଇଛି, ଭଗବାନ ଚାଲିଯାଇଛନ୍ତି, ଏମିତି ଭାବରେ ଚିନ୍ତା କରୁଥିଲେ। ତେଣୁ ସେ ବିଭିନ୍ନ ପ୍ରକାର ବିଳାପ କରିଛନ୍ତି, କହୁଛନ୍ତି 10 ଶ୍ଳୋକ ଦ୍ୱାରା ସେଟାକୁ ବର୍ଣ୍ଣନା କରାଯାଇଛି ଯେ ଉନ୍ମାଦ ଭଳି ବା ସେମାନେ ସବୁ କଥା କହୁଛନ୍ତି, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଏଇଭଳି ଭାବରେ ଉନ୍ମାଦ ଭଳି ରୁହନ୍ତି ପ୍ରକୃତରେ। ପକ୍ଷୀକୁ ଦେଖି କହୁଛନ୍ତି ପକ୍ଷୀ କୁରରୀ ବିଳସତି ବିଳସ ବିଳପସି ତମ ବିତ ନିଦ୍ରା ନ ଶେଷ, ତମେ କାହିଁକି ବିଳାପ କରୁଛ କୁରରୀ, ତମେ କ'ଣ ନିଦ ହଉନି କି, ଏଭଳି ଭାବରେ ସେ ତାଙ୍କୁ କହୁଛନ୍ତି। ବିଭିନ୍ନ ସେଭଳି ଭାବରେ କହୁଛନ୍ତି କାହିଁକି ତମେ ନେତ୍ରେ ନିମିଳସି ନକ୍ତମ ମଧୁଷ୍ଟବନ୍ଧୁ ତ୍ୱଣବିଷି କରୁଣଂ ଗତଚକ୍ରବାକୀ ଦାସ୍ୟଂ ଗତା ବୈନିବାଦୃଷ୍ଟାଂ କିମ୍ବା ସ୍ରଜଂ ସ୍ପୃହସେ ଗଭୀରେଣ ବୋଢୁଂ। ଯେଉଁ ବିଭିନ୍ନ ପକ୍ଷୀମାନଙ୍କୁ ଦେଖି ଦେଖୁଛନ୍ତି ତୁମେ କାହିଁକି ଆଖି ବୁଝିକି ବସିଛ, ଭଗବାନଙ୍କୁ ଧ୍ୟାନ କରୁଛ କି, ଏଭଳି ଭାବରେ କେତେବେଳେ ଚନ୍ଦ୍ରକୁ ଦେଖି କହୁଛନ୍ତି ତୁମକୁ ଯକ୍ଷ୍ମା ରୋଗ ହେଇଯାଇଛି, ତୁମେ କ୍ଷୟ ହେଇଯାଉଛ, ଭଗବାନ ଚିନ୍ତାରେ ତୁମେ କ୍ଷୟ ହେଇଯାଉଛ କି। ସେଭଳି ଭାବରେ ମେଘକୁ ଦେଖି ମେଘର ରଙ୍ଗ ଭଗବାନଙ୍କ ରଙ୍ଗ ଭଳି ସେ କହୁଛନ୍ତି ତୁମେ ତାଙ୍କର ସଖା କି, ଏଭଳି ଭାବରେ ବିଭିନ୍ନ ପ୍ରକାର ସବୁ ବିଳାପ କରୁଛନ୍ତି। ତେଣୁ ଇତ୍ରି ଦୃଶ୍ୟନ ଭାବେନ କୃଷ୍ଣେ ଯୋଗେ ସୁରେଶ୍ୱରେ କ୍ରିୟମାଣିନ ମାଧବ୍ୟ ଲେଭିରେ ପରମାଙ୍ଗତି। ଏଇଭଳି ଭାବରେ ଭଗବାନ ଯିଏକି ଯୋଗେଶ୍ୱରମାନଙ୍କ ମଧ୍ୟ ଈଶ୍ୱର, ତାଙ୍କ ବିଷୟରେ ଚିନ୍ତା କରି ତାଙ୍କର ଧ୍ୟାନ କରି ସେମାନେ ବହୁତ ଆନନ୍ଦିତ ହେଉଥିଲେ ସବୁ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଲୀଳା ସବୁ ହୋଇଥିଲା। ସମସ୍ତ ପତ୍ନୀ 16,108 ପତ୍ନୀ, ପ୍ରଥମ ପ୍ରତ୍ୟେକ ପତ୍ନୀଙ୍କର ଗର୍ଭରେ 10 ଜଣ ଲେଖା ପୁତ୍ର ଏବଂ ଗୋଟେ ଗୋଟେ କନ୍ୟା ସେ ଜାତ କରାଇଥିଲେ। ଏବଂ ଯେତେ ସବୁ ତାଙ୍କର ଯଦୁବଂଶରେ ସବୁ ଥିଲେ, ଯଦୁବଂଶର କେତେ ଯେତେ ଥିଲେ ତାଙ୍କର ସଂଖ୍ୟା 18 ଜଣ, ସେମାନେ ହେଉଛନ୍ତି ବହୁତ ପ୍ରସିଦ୍ଧ ଅଛନ୍ତି। ତାଙ୍କର ପ୍ରଦ୍ୟୁମ୍ନ ଅନିରୁଦ୍ଧ ଦୀପ୍ତିମାନ ଭାନୁ ଶାମ୍ବ ମଧୁ ବୃହତ ଭାନୁ ଚିତ୍ରଭାନୁ ବୃକ ଅରୁଣ ପୁଷ୍କରୁ ବେଦବାହୁ ଶ୍ରୁତଦେବ ସୁନନ୍ଦନ ଚିତ୍ରବାହୁ ବିରୂପ କବି ନିଗୁଦ୍ଧ ନିଗ୍ରୋଧ ଏମାନେ ସବୁ ମାନେ ବହୁତ ପ୍ରସିଦ୍ଧ ଥିଲେ 8 ଜଣ। ତେଣୁ ଏମାନେ ସବୁ ଭଗବାନଙ୍କର ଏତେ ସବୁ ପରିବାର ବର୍ଗ ଥିଲା, ଖାଲି ତାଙ୍କର ଯଦୁକୁଳର ଯେଉଁମାନେ ଆଚାର୍ଯ୍ୟମାନେ ଥିଲେ, ଶିକ୍ଷକମାନେ ଆସୁଥିଲେ, ସେମାନଙ୍କର ସଂଖ୍ୟା କହୁଛନ୍ତି ସୁଖଦେବ ଗୋସ୍ୱାମୀ शिक्षक मान आसन जदुकुलाचार्य कुमाराणाम इति सूतम एतिक थिले 3,08,800 शिक्षक मान एभली भाव में विभिन्न प्रकार लीला भगवान करी करथले तनु तांकर पत्नी मैंने गीतटी संगीत मैंने गान कर जयति जन निवासो देवकी जन बाधो जदुवर परिसा सोई देवी रसन्न धर्मन स्थिर जर्वजनग्न सुस्मित श्रीमुखेना ब्रजपुर वृंदानं वर्धयन काम देवं जयति जन निवास हो भगवान कर श्री भगवान कर जय हो जे कि जन निवास जन निवास कहले समस्त समस्त कर से निवास स्थान देवकी जन्म बाद हो देवकी कर पुत्र बोली से कहा प्रकृत से कौन पुत्र कार पुत्र कि से प्रकृत भगवान जदुवर परिसर जदुमान सोई देवी रसन अधमन जदुमान द्वारा एवं तक अर्जुन इत्यादि इम द्वारा से अधर्म थिला सब नाश करते स्थिर चर बुझीलग्न सुस्मित श्रीमुखेन स्थिर जो मैंने स्थावर एवं जंगम समस्त अग्न बुझीलग्न समस्त दुख दूर करते सुस्मित श्रीमुखेन भगवान से सुंदर मुख द्वारा विशेष भाव ब्रजपुर वनिदाना वर्धन काम दे ब्रजपुर वनिदा मान काम उद्दीपन करते भाव मर्त्य स्वयान शिव मेजितया मुकुंद श्रीमद कथा श्रवण कीर्तन चिंतती तद्दाम दुस्तर कृतांत जवाप वर्गं ग्रामाद्वनं कितिभुजो बिजजो जदर्था भगवान श्रवण कीर्तन द्वारा समस्ते अपवर्ग प्राप्त हेवे भगवद्धाम प्राप्त हेवे यदि श्रीमद्भागवते महापुराणे से ब्रह्मसूत्रभाष्ये ब्रह्मचर्यसंहितायां वैशिकान्तसंस्कन्धे श्रीमहिषी गीतं नाम अनुभवन्ति नवतितमोऽध्यायः ॐ नमो भगवते वासुदेवाय ॐ नमो भगवते वासुदेवाय।